ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାଡ଼ଖଣ୍ଡର ଜାମସେଦପୁରଠାରେ ଆସନ୍ତାକାଲି 6ଟି ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ କରିବେ ଶୁଭାରମ୍ଭ। ସମଗ୍ର ଦେଶରେ ଆଜି ପାଳିତ ହେଉଛି ହିନ୍ଦୀ ଦିବସ। ସରକାରୀ ଭାଷା ହୀରକ ଜୟନ୍ତୀ ଉତ୍ସବକୁ ଉଦ୍ଘାଟନ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କର ଆଜିଠାରୁ ଦୁଇଦିନିଆ ମହାରାଷ୍ଟ୍ର ଗସ୍ତ। ଜାମ୍ମୁ କାଶ୍ମୀର ଏବଂ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଜୋର ଧରିଲା ପ୍ରଚାର କାର୍ଯ୍ୟ। ଏବଂ ପୁରୁଷ ଏସିଆ ହକି ଚାମ୍ପିୟନ୍ସିପ୍ ପ୍ରତିଯୋଗିତାରେ ଆଜି ଭାରତ ପାକିସ୍ତାନ ମଧ୍ୟରେ ଗ୍ରୁପ୍ ପର୍ଯ୍ୟାୟ ମୁକାବିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାଡ଼ଖଣ୍ଡର ଜାମସେଦପୁରଠାରେ ଆସନ୍ତାକାଲି 6ଟି ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରିବେ। ରେଳ ଭିଭିଭୂମିରେ ଉନ୍ନତି ଆଣିବା ଲକ୍ଷ୍ୟରେ ଏହି ଅବସରରେ ଝାଡ଼ଖଣ୍ଡରେ ପ୍ରଧାନମନ୍ତ୍ରୀ ଅନେକ ରେଳ ପ୍ରକଳ୍ପର ଲୋକାର୍ପଣ କରିବେ। ଏହି ଟ୍ରେନ୍ଗୁଡ଼ିକ ଝାଡ଼ଖଣ୍ଡ ଏବଂ ପଡ଼ୋଶୀ ରାଜ୍ୟଗୁଡ଼ିକ ମଧ୍ୟରେ ଯୋଗାଯୋଗକୁ ଅଧିକ ସୁଦୃଢ଼ କରିବ। ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ ମାଧ୍ୟମରେ ଭାରତୀୟ ରେଳବାଇକୁ ଏକ ବିଶ୍ୱସ୍ତରୀୟ ସଂସ୍ଥାରେ ପରିଣତ କରିବା ଲାଗି ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ସନ୍ଧ୍ୟାରେ ଟାଟାନଗର ରେଳ ଷ୍ଟେସନ୍ ପରିଦର୍ଶନ କରିବା ସହ ସେଠାରେ ଆସନ୍ତାକାଲିର କାର୍ଯ୍ୟକ୍ରମ ନେଇ ପ୍ରସ୍ତୁତିର ସମୀକ୍ଷା କରିବେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆସନ୍ତାକାଲି ଜାମସେଦପୁରସ୍ଥିତ ଗୋପାଲପଡ଼ିଆଠାରେ ଏକ ସାଧାରଣ ସଭାକୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ଏଥିସହ ପ୍ରଧାନମନ୍ତ୍ରୀ 1.5 କିଲୋମିଟର ଦୀର୍ଘ ଏକ ରୋଡ୍ ଶୋ'ରେ ଅଂଶଗ୍ରହଣ କରିବେ। ସମଗ୍ର ଦେଶରେ ଆଜି ହିନ୍ଦୀ ଦିବସ ପାଳନ କରାଯାଉଛି। 1949 ମସିହା ଆଜିର ଦିନରେ ସମ୍ଭିଧାନ ସଭା ଦେବନାଗରୀ ଲିପିରେ ଲିଖିତ ହିନ୍ଦୀକୁ ଦେଶର ସରକାରୀ ଭାଷା ଭାବେ ଗ୍ରହଣ କରିଥିଲା। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀଠାରେ 4ର୍ଥ ଅଖିଳ ଭାରତୀୟ ରାଜଭାଷା ସମ୍ମେଳନ ଏବଂ ସରକାରୀ ଭାଷା ହୀରକ ଜୟନ୍ତୀ ଉତ୍ସବର ଉଦ୍ଘାଟନୀ ସମାରୋହରେ ଉଦ୍ବୋଧନ ଦେବେ। ଦେଶରେ ହିନ୍ଦୀକୁ ସରକାରୀ ଭାଷାର ମାନ୍ୟତା ଦେବାର 75 ବର୍ଷ ପୂର୍ତ୍ତି ଅବସରରେ ସରକାରୀ ଭାଷା ବିଭାଗ ଦ୍ୱାରା ଏହି ସମ୍ମିଳନୀର ଆୟୋଜନ କରାଯାଇଛି। ଏହି ଅବସରରେ ଶ୍ରୀ ଶାହା ରାଜଭାଷା ଭାରତୀ ମ୍ୟାଗାଜିନ୍ର ହୀରକ ଜୟନ୍ତୀ ସ୍ୱତନ୍ତ୍ର ସଂସ୍କରଣର ମଧ୍ୟ ଶୁଭାରମ୍ଭ କରିବେ। ଏଥିରହିତ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜଭାଷା ଗୌରବ ଏବଂ ରାଜଭାଷା କୀର୍ତ୍ତି ପୁରସ୍କାର ପ୍ରଦାନ କରିବେ। ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଆଜିଠାରୁ ଦୁଇଦିନିଆ ମହାରାଷ୍ଟ୍ର ଗସ୍ତରେ ଯାଉଛନ୍ତି। ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଶ୍ରୀ ଧନଖଡ଼ ରାଜ୍ୟର 434ଟି ଶିଳ୍ପ ତାଲିମ ପ୍ରତିଷ୍ଠାନରେ ସମ୍ଭିଧାନ ଟେମ୍ପ୍ଲେଟ୍ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବେ। ମୁମ୍ବାଇର ଏଲ୍ଫିନିଷ୍ଟୋ ବୈଷୟିକ କଲେଜ ପରିସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଭାରତୀୟ ସମ୍ଭିଧାନର ମହତ୍ୱ ଏବଂ ଏହାର ପବିତ୍ରତା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଇବା ତଥା ସମ୍ଭିଧାନ ପ୍ରଣେତା ଭାରତରତ୍ନ ଡକ୍ଟର ବିଆର୍ ଆମ୍ବେଦକରଙ୍କ ଚିନ୍ତାଧାରା ପ୍ରଚାର ଓ ପ୍ରସାର କରିବା ଲକ୍ଷ୍ୟରେ ଏହି ଟେମ୍ପ୍ଲେଟ୍ସଗୁଡ଼ିକୁ ପ୍ରତିଷ୍ଠା କରାଯାଇଛି। ଉପରାଷ୍ଟ୍ରପତି ନାଗପୁର ଗସ୍ତରେ ଯାଇ ରାମଦେଓ ବାବା ବିଶ୍ୱବିଦ୍ୟାଳୟର ଡିଜିଟାଲ୍ ଟାୱାରକୁ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ନୂଆଦିଲ୍ଲୀଠାରେ ଗତକାଲି 7ମ ଜାତୀୟ ସୁରକ୍ଷା ରଣନୀତି ସମ୍ମିଳନୀ 2024କୁ ଉଦ୍ଘାଟନ କରିଛନ୍ତି। ଦୁଇଦିନ ଧରି ଚାଲିଥିବା ଏହି ସମ୍ମିଳନୀରେ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳ କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବାହିନୀ ଏବଂ କେନ୍ଦ୍ରୀୟ ପୁଲିସ୍ ସଂଗଠନର ଶୀର୍ଷ ନେତୃତ୍ୱଙ୍କ ସହ ଜାତୀୟ ନିରାପତ୍ତା ଆହ୍ୱାନର ମୁକାବିଲା ଲକ୍ଷ୍ୟରେ ଏକ ରୋଡ୍ମ୍ୟାପ୍ ପ୍ରସ୍ତୁତ କରାଯିବ। ଏହି ଅବସରରେ ଗତକାଲି ଶ୍ରୀ ଶାହା ଡିଜି ଏବଂ ଆଇଜି ସମ୍ମିଳନୀର ସୁପାରିଶ ଭିତ୍ତିରେ ପ୍ରସ୍ତୁତ କରାଯାଇଥିବା ଡ୍ୟାସ୍ବୋର୍ଡର ଶୁଭାରମ୍ଭ କରିଥିଲେ। ନ୍ୟାସନାଲ୍ କ୍ରାଇମ୍ ରେକର୍ଡ ବ୍ୟୁରୋ ପକ୍ଷରୁ ଏହି ଡ୍ୟାସ୍ବୋର୍ଡ ପ୍ରସ୍ତୁତ କରାଯାଇଛି। ଆଭାସୀ ତଥା ବ୍ୟକ୍ତିଗତ ଉପସ୍ଥିତିକୁ ମିଶାଇ ସମଗ୍ର ଦେଶରୁ 750ରୁ ଅଧିକ ଅଧିକାରୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି। ଏହି କାର୍ଯ୍ୟକ୍ରମର ଅବ୍ୟବହିତ ପୂର୍ବରୁ ସ୍ୱରାଷ୍ଟ୍ରମନ୍ତ୍ରୀ ଶହୀଦ ସ୍କୃତିସ୍ତମ୍ଭରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ବୀର ଶହୀଦଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପିଆଜ ରପ୍ତାନୀ ପାଇଁ ଧାର୍ଯ୍ୟ ସର୍ବନିମ୍ନ ମୂଲ୍ୟ ସୀମାକୁ ସରକାର ପ୍ରତ୍ୟାହାର କରିଛନ୍ତି। ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ ଡିଜିଏଫ୍ଟି ପକ୍ଷରୁ ଏ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ବିଦେଶରେ ପିଆଜ ବିକ୍ରି ଉପରେ କଟକଣା ଲଗାଇବା ପାଇଁ ସରକାର ଟନ୍ ପିଛା ସର୍ବନିମ୍ନ 550 ଆମେରିକୀୟ ଡଲାର ରପ୍ତାନୀ ମୂଲ୍ୟ ଧାର୍ଯ୍ୟ କରିଥିଲେ। ଏହି ପରିବର୍ତ୍ତିତ ନିଷ୍ପତ୍ତି ଦ୍ୱାରା ଭାରତୀୟ କୃଷକ ବିଶ୍ୱବଜାର ସ୍ଥିତିର ଫାଇଦା ଉଠାଇବାକୁ ସକ୍ଷମ ହେବେ। ଏହାଦ୍ୱାରା ରପ୍ତାନୀ ସୁଯୋଗ ବୃଦ୍ଧି ପାଇବା ସହ ସମ୍ଭାବ୍ୟ ଘରୋଇ ମୂଲ୍ୟ ମଧ୍ୟ ସ୍ଥିର ରହିବ ବୋଲି ଆକଳନ କରାଯାଇଛି। ଆକାଶବାଣୀରୁ। ଜାମ୍ମୁ କାଶ୍ମୀର ଏବଂ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଜୋର ଧରିଛି। ପ୍ରଥମ ପର୍ଯ୍ୟାୟରେ ଆସନ୍ତା 18 ତାରିଖ ଦିନ ଜାମ୍ମୁ କାଶ୍ମୀରର 24 ବିଧାନସଭା ମଣ୍ଡଳୀ ପାଇଁ ମତଗ୍ରହଣ କରାଯିବ। ବିଭିନ୍ନ ରାଜନୈତିକ ଦଳର ତୁଙ୍ଗ ନେତୃବୃନ୍ଦ ନିଜ ନିଜ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି। ପ୍ରଧାନମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ନରେନ୍ଦ୍ର ମୋଦି ଆଜି ଡୋଡା ଜିଲ୍ଲାରେ ନିର୍ବାଚନୀ ର୍ୟାଲିକୁ ସମ୍ବୋଧନ କରିବେ। କଂଗ୍ରେସ ଏବଂ ଜାତୀୟ କନ୍ଫରେନ୍ସ ପକ୍ଷରୁ ମଧ୍ୟ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କାର୍ଯ୍ୟ ପାଇଁ କେତୋଟି ନିର୍ବାଚନୀ ର୍ୟାଲିର ଆୟୋଜନ କରାଯାଇଛି। ଜାମ୍ମୁ କାଶ୍ମୀରରେ ଅନୁଷ୍ଠିତ ହେବାକୁ ଥିବା ମତଗ୍ରହଣର ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତା 25 ତାରିଖ ଏବଂ ତୃତୀୟ ପର୍ଯ୍ୟାୟରେ ଆସନ୍ତା ମାସ 1 ମତଗ୍ରହଣ କରାଯିବ। ସେହିଭଳି ହରିୟାଣାରେ ମଧ୍ୟ ନିର୍ବାଚନ ପ୍ରଚାର ଜୋର ଧରିଛି। ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଶ୍ରୀ ମୋଦି ଆଜି ହରିୟାଣାରୁ ଦଳୀୟ ପ୍ରଚାରର ଶୁଭାରମ୍ଭ କରିବେ। ଅପରାହ୍ନରେ କୁରୁକ୍ଷେତ୍ରର ଥିମ୍ ପାର୍କଠାରେ ଏକ ଜନସଭାରେ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। 90 ଆସନ ବିଶିଷ୍ଟ ହରିୟାଣା ବିଧାନସଭା ପାଇଁ ଆସନ୍ତା ମାସ 5 ଭୋଟ୍ ଗ୍ରହଣ କରାଯିବ। ସ୍ୱଚ୍ଛତା ହିଁ ସେବା ଅଭିଯାନ 2024 ଆସନ୍ତା 17 ଅକ୍ଟୋବର 2 ପର୍ଯ୍ୟନ୍ତ ସମଗ୍ର ଦେଶରେ ପାଳନ କରାଯିବ। ଚଳିତ ବର୍ଷର ବିଷୟବସ୍ତୁ ରହିଛି ସ୍ୱଭାବ ସ୍ୱଚ୍ଛତା ସଂସ୍କାର ସ୍ୱଚ୍ଛତା। ଚଳିତ ବର୍ଷ ସ୍ୱଚ୍ଛ ଭାରତ ମିଶନର 10ମ ବାର୍ଷିକୀ ପାଳନ ଅବସରରେ ଏହି ଅଭିଯାନର ଆରମ୍ଭ କରାଯାଇଛି। ଏହି ପରିପ୍ରେକ୍ଷୀରେ ଗୃହ ନିର୍ମାଣ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହରଲାଲ କହିଛନ୍ତି ଏହି ଅଭିଯାନ ପାଳନ ଅବସରରେ ସମଗ୍ର ଦେଶରେ 2,00,000 ସ୍ୱଚ୍ଛତା ଲକ୍ଷେ ୟୁନିଟ୍ ସିଟିୟୁ ସ୍ଥାପନ ପାଇଁ ପଦକ୍ଷେପ ନିଆଯିବ। ଜିଲ୍ଲାସ୍ତରରେ ସ୍ୱେଚ୍ଛାସେବୀ ସଂଗଠନ ତଥା ବିଭିନ୍ନ ବେସରକାରୀ ଅନୁଷ୍ଠାନକୁ ଏହି ୟୁନିଟ୍ରେ ସାମିଲ କରାଯିବା ନେଇ ବ୍ୟବସ୍ଥା ହୋଇଛି। ସଫାଇ ମିତ୍ର ସୁରକ୍ଷା ଶିବିରମାନ ଆୟୋଜନ କରାଯାଇ ସ୍ୱାସ୍ଥ୍ୟ ଓ ପରିମଳ ସଂକ୍ରାନ୍ତ କଲ୍ୟାଣକାରୀ କାର୍ଯ୍ୟକ୍ରମଗୁଡ଼ିକୁ ପ୍ରୋହାହିତ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଲାଲ କହିଛନ୍ତି। କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସିଆର୍ ପାଟିଲ ଏହି ଅବସରରେ କହିଛନ୍ତି 2014 ମସିହାରୁ ବର୍ତ୍ତମାନ ସୁଦ୍ଧା ଦେଶରେ 11 ଶୌଚାଳୟ ନିର୍ମାଣ କରାଯାଇ ସାରିଛି। ଏହାଦ୍ୱାରା 60 ଲୋକ ଉପକୃତ ହୋଇଛନ୍ତି। ବାସୁମତୀ ଚାଉଳ ରପ୍ତାନୀ ପାଇଁ ପଞ୍ଜିକରଣ ତଥା ଆବଶ୍ଚନ ପ୍ରମାଣପତ୍ର ପ୍ରଦାନ ସକାଶେ ଧାର୍ଯ୍ୟ ସର୍ବନିମ୍ନ ରପ୍ତାନୀ ମୂଲ୍ୟ $950 ସରକାର ପ୍ରତ୍ୟାହାର କରିନେଇଛନ୍ତି। ବାଣିଜ୍ୟ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏହି ନିଷ୍ପଭିର ପ୍ରଶଂସା କରି କହିଛନ୍ତି ଏହାଦ୍ୱାରା ଉନ୍ନତମାନର ଚାଉଳ ରପ୍ତାନୀ ସହ କୃଷକଙ୍କର ରୋଜଗାର ବୃଦ୍ଧି ପାଇବ। ଏଭଳି ନିଷ୍ପଭି କେନ୍ଦ୍ର ସରକାରଙ୍କ କୃଷକଙ୍କ ପ୍ରତି ଥିବା ସମ୍ଭେଦନଶୀଳତାକୁ ପ୍ରମାଣିତ କରୁଛି ବୋଲି ସେ କହିଛନ୍ତି। ବାସୁମତୀ ରପ୍ତାନୀ ଲାଗି ହେଉଥିବା ଚୁକ୍ତିଗୁଡ଼ିକ ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ କୃଷି ଓ ପ୍ରକ୍ରିୟାକୃତ ଖାଦ୍ୟ ଉତ୍ପାଦ ରପ୍ତାନୀ ଉନ୍ନୟନ କର୍ତ୍ତୃପକ୍ଷଙ୍କୁ ବାଣିଜ୍ୟ ଶିଳ୍ପ ମନ୍ତ୍ରଣାଳୟ ଅନୁରୋଧ କରିଛି। ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ସରକାରଙ୍କ ଦ୍ୱାରା ନୂତନ ଭାବେ ଶୁଭାରମ୍ଭ କରାଯାଇଥିବା ଅବସରପ୍ରାପ୍ତ କ୍ରୀଡ଼ାବିତ୍ ସଶକ୍ତ ତାଲିମ ରିସେଟ୍ କାର୍ଯ୍ୟକ୍ରମରେ ଭାଗ ନେବା ଲାଗି ଯୋଗ୍ୟ ଖେଳାଳିଙ୍କୁ ଆହ୍ୱାନ ଦେଇଛନ୍ତି। 20-50 ବର୍ଷ ବୟସ୍କ ଅବସରପ୍ରାପ୍ତ ଖେଳାଳି ଯିଏକି ଆନ୍ତର୍ଜାତିକ ଜାତୀୟ ତଥା ରାଜ୍ୟସ୍ତରୀୟ ପଦକ ଜିତିଥିବେ କିମ୍ବା ଏହିସବୁ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବେ ସେହି ଖେଳାଳିମାନେ ଏହି କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିବା ଲାଗି ଯୋଗ୍ୟ ବିବେଚିତ ହେବେ। କ୍ରୀଡ଼ାକୁ ପ୍ରୋହାହନ ଦେବା ଦିଗରେ ସରକାରଙ୍କ ପ୍ରତିଶ୍ରତିବଦ୍ଧତା ଉପରେ ଆଲୋକପାତ କରି ଡକ୍ଟର ମାଣ୍ଡବ୍ୟ କହିଛନ୍ତି ଦେଶର ଅବସରପ୍ରାପ୍ତ କ୍ରୀଡ଼ାବିତ୍କୁ ଚିହ୍ନଟ କରି ସଶକ୍ତ କରିବା ଦିଗରେ ଏହି ରିସେଟ୍ କାର୍ଯ୍ୟକ୍ରମ ଅନେକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ଚୀନ୍ର ହୁଲୁନ୍ବିଉଠାରେ ଚାଲିଥିବା ପୁରୁଷ ଏସିଆନ୍ ହକି ଚାମ୍ପିୟନ୍ସିପ୍ ପ୍ରତିଯୋଗିତାରେ ଆଜି ଭାରତ ପାକିସ୍ତାନକୁ ଭେଟିବ। ଭାରତୀୟ ସମୟ ଅପରାହ୍ନ 1:15 ଏହି ମ୍ୟାଚ୍ ଖେଳାଯିବ। ଗ୍ରୁପ୍ ପର୍ଯ୍ୟାୟରେ ଭାରତର ଏହା ପଞ୍ଚମ ତଥା ଅନ୍ତିମ ମ୍ୟାଚ୍ ହେବ। ଚାରିଥର ଚାମ୍ପିୟନ୍ ଭାରତ ସେମିଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇସାରିଛି। ଗ୍ରୁପ୍ ପର୍ଯ୍ୟାୟରେ 4 ମ୍ୟାଚ୍ ଜିତି 12 ପଏଣ୍ଟ ସହ ଭାରତ ତାଲିକାର ଶୀର୍ଷରେ ରହିଛି। ଚୀନ୍କୁ 3-0, ଜାପାନକୁ 5-1, ମାଲେସିଆକୁ 8-1 ଏବଂ ଦକ୍ଷିଣ କୋରିଆକୁ 3-1 ଗୋଲ୍ରେ ପରାସ୍ତ କରି ଭାରତ ଶୀର୍ଷ ସ୍ଥାନ ବଜାୟ ରଖିଛି। ଅନ୍ୟପକ୍ଷରେ ପାକିସ୍ତାନ 4 ମ୍ୟାଚ୍ରୁ 2 ବିଜୟ ଏବଂ 2 ଅମୀମାଂସିତ ଫଳାଫଳ ସହ 8 ପଏଣ୍ଟ ପାଇ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି। 6 ଦଳ ଅଂଶଗ୍ରହଣ କରୁଥିବା ଏହି ପ୍ରତିଯୋଗିତାରେ ଗ୍ରୁପ୍ ତାଲିକାର ପ୍ରଥମ 4 ସ୍ଥାନରେ ଥିବା ଦଳ ମଧ୍ୟରେ ସେମିଫାଇନାଲ୍ ମ୍ୟାଚ୍ ଖେଳାଯିବ। ଆସନ୍ତା 16 ତାରିଖରେ ସେମିଫାଇନାଲ୍ ଏବଂ 17 ତାରିଖରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାଡ଼ଖଣ୍ଡର ଜାମସେଦପୁରଠାରେ ଆସନ୍ତାକାଲି 6 ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳର କରିବେ ଶୁଭାରମ୍ଭ। ସମଗ୍ର ଦେଶରେ ଆଜି ପାଳିତ ହେଉଛି ହିନ୍ଦୀ ଦିବସ। ସରକାରୀ ଭାଷା ହୀରକ ଜୟନ୍ତୀ ଉତ୍ସବକୁ ଉଦ୍ଘାଟନ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ଙ୍କର ଆଜିଠାରୁ 2-ଦିନିଆ ମହାରାଷ୍ଟ୍ର ଗସ୍ତ। ଜାମ୍ମୁ କାଶ୍ମୀର ଏବଂ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଜୋର ଧରିଲା ପ୍ରଚାର କାର୍ଯ୍ୟ ଏବଂ ପୁରୁଷ ଏସିଆନ୍ ହକି ଚାମ୍ପିୟନ୍ସିପ୍ ପ୍ରତିଯୋଗିତାରେ ଆଜି ଭାରତ ପାକିସ୍ତାନ ମଧ୍ୟରେ ଗ୍ରୁପ୍ ପର୍ଯ୍ୟାୟ ମୁକାବିଲା। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।